ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଆତଙ୍କବାଦୀ ଭିଭିଭୂମିକୁ ଲକ୍ଷ୍ୟ କରି ଭାରତୀୟ ସେନା ଅପରେସନ୍ ସିନ୍ଦୁର ଆରମ୍ଭ କରିଛି। ଗତ ମଧ୍ୟରାତ୍ରିରୁ ଏହି ଅପରେସନ୍ ମାଧ୍ୟମରେ ପାକିସ୍ତାନର 9 ଆତଙ୍କବାଦୀ ଅଧ୍ୟୁଷିତ ଅଞ୍ଚଳ ଉପରେ ଅତ୍ୟନ୍ତ ସଂଯମ ଏବଂ ପରିପକ୍ୱତାର ସହ ଯୋଜନାବଦ୍ଧ ଭାବେ ଲକ୍ଷ୍ୟ ଚୟନ କରି ଆକ୍ରମଣ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପାକିସ୍ତାନ ସେନାର କୌଣସି ଶିବିର ଉପରେ ଭାରତୀୟ ସେନା ଆକ୍ରମଣ କରିନାହିଁ। ଏହି ଆକ୍ରମଣ ଦ୍ୱାରା ସେଠାରେ ବହୁ କ୍ଷୟକ୍ଷତି ହୋଇଥିବା ମନ୍ତ୍ରଣାଳୟ କହିଛି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ଭାରତ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟର 12 ସ୍ଥାନରେ ସୁରକ୍ଷା ସମ୍ପର୍କିତ ମକ୍ଡ୍ରିଲ୍ ହେବ। ସେହି ସ୍ଥାନଗୁଡ଼ିକ ହେଉଛି ଭୁବନେଶ୍ୱର, ବାଲେଶ୍ୱର, କୋରାପୁଟ, ଗୋପାଳପୁର, ହୀରାକୁଦ, ପାରାଦୀପ, ରାଉରକେଲା, ଭଦ୍ରକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ତାଳଚେର। ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ 4 ମକ୍ଡ୍ରିଲ୍ ପାଇଁ ସାଇରନ୍ ବାଜିବ। ପ୍ରଥମ ପର୍ଯ୍ୟାୟରେ ଆଜି ଉପକୂଳବର୍ତ୍ତୀ ଜିଲ୍ଲା ଏବଂ ସହରାଞ୍ଚଳରେ ମକ୍ଡ୍ରିଲ୍ କରାଯିବ। 5 ପରେ ପୁଣି ଥରେ ସାଇରନ୍ ବାଜିଲେ ମକ୍ଡ୍ରିଲ୍ ଶେଷ ହେବ। ବିଶେଷକରି ଶତ୍ରୁପକ୍ଷ ବିମାନ ଆକ୍ରମଣ କଲେ ଗ୍ରହଣ କରାଯିବାକୁ ଥିବା ପ୍ରତିଷେଧମୂଳକ ବ୍ୟବସ୍ଥା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ଏହି ମକ୍ଡ୍ରିଲ୍ର ମୁଖ୍ୟ ଉଦ୍ଦେଶ୍ୟ। ପର୍ଯ୍ୟାୟକ୍ରମେ 7 ଧରି ରାଜ୍ୟରେ ସୁରକ୍ଷା ସମ୍ପର୍କିତ ମକ୍ଡ୍ରିଲ୍ ହେବ। ଏ ସମ୍ପର୍କରେ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,
ଯେଉଁ ବି ପରିସ୍ଥିତି ଉତ୍ପନ୍ନ ହୁଏ ତାକୁ ସାମ୍ନା କରିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ରହିବା କଥା। ସେ କ୍ରମରେ ଏ ଡ୍ରିଲ୍ଟା ଗୋଟେ ରୁଟିନ୍ କାମ, ଏଭଳିଆ ପରିସ୍ଥିତିରେ ଡ୍ରିଲ୍ ହେଇଥାଏ। ଆକୁ ନାଗରିକମାନଙ୍କର କ'ଣ କର୍ତ୍ତବ୍ୟ ହେବ, ସମ୍ଭାବ୍ୟ ଯୁଦ୍ଧ ହେଇଗଲେ ତାକୁ ମଧ୍ୟ ଲୋକମାନଙ୍କୁ ସଚେତନ କରାଇବା ଏବଂ ତାଙ୍କୁ ସେଥିରେ ସାମିଲ କରିବାର ପ୍ରକ୍ରିୟା ଆରମ୍ଭ ହୁଏ। ଏଇ ଯେଉଁ ଡ୍ରିଲ୍ ହେଉଛି, ମୋତେ ଲାଗୁଛି ଏଇଟା ପ୍ରଥମ ପଦକ୍ଷେପ। ଆକୁ କ'ଣ ପରିସ୍ଥିତି ହେଲା, ନାଗରିକ କ'ଣ କରିବେ, ତାର ମଧ୍ୟ ଟ୍ରେନିଂ ଆରମ୍ଭ ହୋଇଯିବ। ସେ ବାବଦରେ ସଚେତନ କରାଇବାର ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେବ।
ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କୁହା ନଯାଉ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଶ୍ରୀ ମାଝି ଚିଠି ଲେଖିଛନ୍ତି। ପଶ୍ଚିମବଙ୍ଗ ସରକାର ଆନ୍ତଃରାଜ୍ୟ ସମ୍ମାନ ଏବଂ ସାଂସ୍କୃତିକ ସମ୍ଭେଦନଶୀଳତାକୁ ବଜାୟ ରଖିବେ ବୋଲି ଶ୍ରୀ ମାଝି ଆଶାବ୍ୟକ୍ତ କରିଛନ୍ତି। ପୁରୀରେ ବିମାନ ବନ୍ଦର କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ଆଞ୍ଚଳିକ ସଂଯୋଗୀକରଣ ବୃଦ୍ଧି ପାଇବ ଏବଂ ଆର୍ଥିକ ଅଭିବୃଦ୍ଧିକୁ ନୂତନ ଗତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ପୁରୀଠାରେ ଗ୍ରୀନ୍ଫିଲ୍ଡ ବିମାନ ବନ୍ଦର ନିର୍ମାଣ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। 1164 ଏକର ଜମିରେ ନିର୍ମାଣ ହେବାକୁ ଥିବା ଏହି ବିମାନ ବନ୍ଦର ପାଇଁ 5631 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। 3 ପର୍ଯ୍ୟାୟରେ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହେବ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆସନ୍ତା ଜୁନ୍ ମାସରୁ ପ୍ରତିଦିନ ବିଶାଖାପାଟନାକୁ ବିମାନ ଚଳାଚଳ କରିବ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହାଦ୍ୱାରା ଓଡ଼ିଶା ପାଇଁ ପର୍ଯ୍ୟଟନ, ବାଣିଜ୍ୟ ଏବଂ ଆଞ୍ଚଳିକ ସଂଯୋଗୀକରଣରେ ନୂତନ ମାର୍ଗ ଉନ୍କକ୍ତ ହେବ ବୋଲି କହିଛନ୍ତି। ଏଥିପାଇଁ ଶ୍ରୀ ମାଝି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ ଯୋଜନା ଅଧୀନରେ ଗତ 3 ମଧ୍ୟରେ 1000 ଅଧିକ ଦୁଗ୍ଧ ଉତ୍ପାଦନକ୍ଷମ ଗାଈ ସାମିଲ ହୋଇଛନ୍ତି। ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ଏବଂ ତାମିଲନାଡୁରୁ ଗାଈ ଅଣାଯାଇଛି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ମତ୍ସ୍ୟପ୍ରାଣୀ ସମାବେଶ ଓଡ଼ିଶା 2025 ଆୟୋଜନ ଅବସରରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ଏହା କହିଛନ୍ତି। କନ୍ଧମାଳ ଜିଲ୍ଲାରେ ଏହି ଯୋଜନାରେ ପ୍ରଥମ କରି 3 ୟୁନିଟ୍ ପ୍ରତିଷ୍ଠା କରାଯାଇଛି। ଏ କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ସବ୍ସିଡି ପ୍ରଦାନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। କୃଷି କ୍ଷେତ୍ରକୁ ଅଧିକ ବିକଶିତ କରିବାରେ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି। କୃତ୍ରିମ ବୁଦ୍ଧିମତାର ଉପଯୋଗ ମାଧ୍ୟମରେ ଚାଷୀଙ୍କୁ ସମୟ ଉପଯୋଗୀ ସୂଚନା ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି। ଭୁବନେଶ୍ୱର ଲୋକସେବା ସମ୍ମିଳନୀ କକ୍ଷରେ ଗତକାଲି କୃତ୍ରିମ ବୁଦ୍ଧିମତାର ପ୍ରୟୋଗରେ ଚାଷୀଙ୍କୁ ଆଗୁଆ ସୂଚନା ପ୍ରଦାନ କରିବା ସଂକ୍ରାନ୍ତ ଏକ ରୂପରେଖ ଏଏମ୍ଏନ୍ଇଏକ୍ ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରାଯାଇଛି। ଏହି ବୈଠକରେ କୃଷି ବିଭାଗର ଉଚ୍ଚସ୍ତରୀୟ ପଦାଧିକାରୀ ଯୋଗ ଦେଇଥିଲେ। ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷାର ପ୍ରଭାବରେ ଦିନର ତାପମାତ୍ରା ହ୍ରାସ ପାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତକାଲି ପ୍ରାୟ ସମସ୍ତ ସହର ତାପମାତ୍ରା 40°C ତଳେ ରହିଥିଲା। ସେହିଭଳି ଆସନ୍ତା 24 ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ 8 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆସନ୍ତା 13 ସୁଦ୍ଧା ଦକ୍ଷିଣ ଆଣ୍ଡାମାନକୁ ସ୍ପର୍ଶ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।